So I asked you all last night to read the book of Hebrews. Raise your hand if you've read the book of Hebrews.
Yeah.
Well done. Very pleasing.
Yeah.
So as we think about the book of Hebrews, we want to make a few remarks about it before we get into the actual scripture. So that we understand why it was written, to whom it was written, and when it was written. So the book of Hebrews in the original doesn't actually have a title. When you see it called Hebrews, that was added about 100 years or so after it was written. And it was called that because when you read the book, you find so much of the Old Testament in the book.
आओ इटा इतने पढ़े दे आमने देखी जाने पड़ी बा कि जेते वाले अपन ये एब्री पुस्तक अध्ययन करी बे पुरातन नियमरा अनेक विषय इति लिखा है जी जाने पड़ी बे.
So the assumption is that it was written to Jewish Christians who were struggling because of the destruction of Jerusalem.
आओ ये जो जेरुसलम रो विनष्ट हो समर को ये किसी जीवदी माने जे पड़े बल संघर्ष कर दिले कष्ट पाउदला आ से विषय रे किसी मध्ये लिखा जाए पाई परिवा में माने.
About 40 years after the resurrection of Christ, Jerusalem and the temple there were destroyed by the Romans. We don't know exactly when the book was written. But from what we see in the book, the assumption is either Jerusalem is under siege or the temple has just been destroyed.
आओ हमें जानी पारिबा अंत तो अत कि ए मंदिरटा जेरुसलमटा आ विनष्ट हेबारे किंतु मंदिर मध्य विनष्ट हेबारे.
When you consider the Hindus around in India.
आ जते बले भारत रे हमें ए जो हमर अन क्रिश्चियन भाई मन मन को देखु हिंदू भाई मन को देखु.
And their desire to go to worship their false gods at all of the temples that are in Bhubaneswar.
आ से माने जति इच्छा करनती निज निज रो से ईश्वर मन को पाकु जो गण आ लोक मन बल की गॉड गॉडेसेस मन को निकट को जीवा पई आ पूजा करिया पई.
Although they were worshiping the true God, their mindset was the same.
आउ से जीवदी माने मध्य प्रकृतरे तांकर प्रकृत परमेश्वर को आराधना करथले किंतु तांकर माइंडसेट ए व्यक्ति मानको बढ़िया थिला.
They wanted to go to worship God in Jerusalem at the temple.
आउ से माने मध्य एमानको भोले जेरुसलम को ही आराधना करे अपन जाउथले.
And there was a cultural identification with the temple.
आउ ए मंदिर सहित गुटे तांकर त गुटे सांस्कृतिक परिचय थिला.
The destruction of it would strip them of their identity as being Jews.
आउ जीवदी
And even for those that were Christians, they would struggle because of the destruction of the temple. Even for those that were Christians, they would struggle with the destruction of the temple. So I believe the writer of Hebrews wrote to them to tell them that belief in Christ is about faith, not sight.
आउ मु विश्वास करे कि ए जो एवरी पुस्तक जा लिखा है जी ए प्रकृत रे दृश्य विषय को देखि हमें विश्वास करबा तहन होए मात्र अदृश्य विषय को देखि विश्वास करबा तहा विषय के लिखा है जी.
It's not about the tangible temple and the items that go into it.
आउ इटा ए जो दृश्य विषय जो मंदिर 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 भीतर जो उपकरण थिला से विषय प्रति इटा नु है प्रकृत रे.
But it's about faith in the Lord Jesus Christ.
किंतु प्रकृत रे यीशु ए यीशु को ऊपर विश्वास करबा विषय को कहे.
So the writer will tell us that Christ is superior.
आउ ए जगह लेखक कहंती जे ख्रिस्त सर्वश्रेष्ठ अटंती.
He's superior to the angels.
ଆଉ ସେ ଦୂତମାନଙ୍କ ଠାରୁ ମଧ୍ୟ ସର୍ବଶ୍ରେଷ୍ଠ।
He's superior to Moses.
ଆଉ ସେ ମୂଷାଙ୍କ ଠାରୁ ମଧ୍ୟ ସର୍ବଶ୍ରେଷ୍ଠ।
He's superior to Melchizedek.
ଆଉ ମଲକିସେଦେକ ଠାରୁ ମଧ୍ୟ ସର୍ବଶ୍ରେଷ୍ଠ।
He's superior to the temple.
ଆଉ ମନ୍ଦିର ଠାରୁ ମଧ୍ୟ ସର୍ବଶ୍ରେଷ୍ଠ।
He's superior to the priesthood.
ଆଉ ଏ ଯାଜକତ୍ୱ ସେବା ଠାରୁ ମଧ୍ୟ ସର୍ବଶ୍ରେଷ୍ଠ।
His sacrifice is superior.
ଆଉ ବଳିଦାନ ଠାରୁ ମଧ୍ୟ ସର୍ବଶ୍ରେଷ୍ଠ।
And then he leads us to say, you must believe by faith.
ଆଉ ଏ ପୁସ୍ତକ ଆମକୁ ସେଇ ଆଡ଼କୁ ଆଗକୁ ନେଉଛି, ନିହାତି ଭାବେ ତାଙ୍କୁ ଆମେ ବିଶ୍ୱାସ କରିବାର ଅଛି, ତାଙ୍କୁ ବିଶ୍ୱାସ କରିବାର ଅଛି।
One of the things that I have been struck with in my Christian life,
ଆଉ ମୋର ଏଇ ଯୋଉ ଖ୍ରୀଷ୍ଟିଆନ ଜୀବନରେ ମୁଁ କୋଉ ବିଷୟରେ ଗୋଟେ ନିହାତି ଗୋଟେ ଜାଗାରେ ମୁଁ ଅଟକି ଗଲି,
in the areas that I live,
ଆଉ ଯୋଉ ଜାଗାରେ ମୁଁ ରହେ,
there are a great many people who call themselves Christians.
ଅନେକ ବ୍ୟକ୍ତି ମାନେ ବଡ଼ ବଡ଼ ବ୍ୟକ୍ତି ମାନେ ଅଛନ୍ତି ଯେଉଁମାନେ ନିଜକୁ ଖ୍ରୀଷ୍ଟିଆନ ବୋଲି କହନ୍ତି।
And when they worship, they'll have a great outpouring of emotion.
ଆଉ ଯେତେବେଳେ ସେମାନେ ଆରାଧନା କରନ୍ତି ତାଙ୍କର ଗୋଟେ ବଡ ଭାବ ପ୍ରବଣତାକୁ ଧରିକି।
But when the worship is over, they're no different than they were before.
ଆଉ ଯେତେବେଳେ କିନ୍ତୁ ଆରାଧନା ସରିଯାଏ ସେମାନେ ସର୍ବସାଧାରଣଙ୍କ ଭଳି ଆଚରଣ ବ୍ୟବହାର କରନ୍ତି, କିଛି ଆଉ ତାଙ୍କ ଭିତରେ ପାର୍ଥକ୍ୟ ଦେଖାଯାଏ ନାହିଁ।
Worship should change us.
ଆରାଧନା ପ୍ରକୃତରେ ଆମକୁ ବଦଳାଇବାର କଥା।
Even more so, the word of God should change us.
ଆଉ ବେଶୀରେ ପରମେଶ୍ୱରର ବାକ୍ୟ ଆମର ଜୀବନରେ କାର୍ଯ୍ୟକାରୀ ଆମକୁ ବଦଳାଇବାର କଥା।
The book of Hebrews has changed my life more than any other book that I've read.
ଆଉ ଏବ୍ରି ପୁସ୍ତକ ଅନ୍ୟ କୌଣସି ବେଶୀ ପୁସ୍ତକ ଠାରୁ ଏଇ ପୁସ୍ତକ ମୋର ଜୀବନରେ ବେଶୀ କାର୍ଯ୍ୟ କରିଛି, ମୋର ଜୀବନକୁ ବଦଳାଇଛି।
But it takes a lot of thought.
ଆଉ ଏଇ ଜାଗାରେ ଅନେକ ବିଷୟ ଲେଖାଯାଇଛି।
A lot of study.
ଅନେକ ହଁ ଏଠି ଆମକୁ ବେଶୀ ଅଧ୍ୟୟନ ଆବଶ୍ୟକ।
And a willingness.
ଆଉ ଗୋଟେ ଇଚ୍ଛା ମଧ୍ୟ ଆବଶ୍ୟକ।
To set aside the things that are not profitable.
ଆ ଯୋଉ ଯୋଉ ବିଷୟରେ ଆମକୁ ଅନାବଶ୍ୟକ ତାକୁ ଗୋଟେ ସାଇଡ୍ ରଖିକି ଏଇ ବିଷୟ ପ୍ରତି ଆଗକୁ ବଢିବାର ଅଛି।
There are those that will debate about who wrote the book.
ଆଉ pardon?
There were who wrote the book of Hebrews.
Okay. ଆଉ ଏ ଏବ୍ରି ପୁସ୍ତକ ଲେଖକ କିଏ ଅଟନ୍ତି?
I don't know who wrote the book of Hebrews.
ମୁଁ ଜାଣିନି ପ୍ରକୃତରେ ଏଇଟା କିଏ ଲେଖିଛନ୍ତି।
My Bible says the epistle of Paul.
ଆଉ ଏଠି ଲେଖାଯାଏ କି ଏବ୍ରି ନିକଟଙ୍କ ପତ୍ର ଯୋ ପାଉଲଙ୍କ ଦ୍ୱାରା ଲେଖାଯାଇଛି ପ୍ରେରିତ ବୋଲିକରି।
The first person who wrote Paul wrote Hebrews was the first person who put a title to the book.
Yes. ଆଉ ଏଠି ପ୍ରଥମ ବ୍ୟକ୍ତି ଯିଏ କି ବୋଲେ ଏବ୍ରି ପୁସ୍ତକ ଲେଖୁଛି ତାଙ୍କ ନାଁ ପାଉଲ, ଏଠି ତାଙ୍କ ଟାଇଟଲ ଦିଆ ହେଇଛି।
About 100 years after it was written.
ଆଉ ହେଇପାରେ 100 ବର୍ଷ ପୂର୍ବରୁ ଲେଖା ଏଇଟା ଯାଇଛି।
We don't know who wrote it.
ଆଉ ଆମେ ଜାଣିନୁ କିଏ ଲେଖିଛି ପ୍ରକୃତରେ।
It may have been Paul.
May ହେଇପାରେ ଏଇଟା ପାଉଲ ହେଇପାରନ୍ତି।
It could have been Luke.
ହେଇପାରେ ଲୁକ ହେଇପାରନ୍ତି।
It could have been Apollos.
ଆଉ ଆପୋଲୋ ହେଇପାରନ୍ତି।
I personally think it was Mark.
ଆଉ ମୁଁ ବ୍ୟକ୍ତିଗତ ଭାବରେ ଏଇଟା ଭାବେ ସେ ମାର୍କ ହେଇପାରନ୍ତି।
I'm not going to get into the reasons why. If you want to know, you can ask me later.
ଆଉ ମୁଁ ସେ ଭିତରୁ ଯିବା ପାଇଁ ଚାହୁଁନି, ଯଦି ଆପଣ ଜାଣିବା ପାଇଁ ଚାହାନ୍ତି ନିହାତି ଭାବରେ ମୋତେ ପରବର୍ତ୍ତୀ ସମୟରେ ପଚାରି ପାରିବେ।
So let's go ahead and read the first chapter of Hebrews together. So if someone will read for us Hebrews chapter 1.
ଆସନ୍ତୁ ସମସ୍ତେ ମିଶି ଏ ଏବ୍ରି ପୁସ୍ତକର ପ୍ରଥମ ଅଧ୍ୟାୟକୁ ପାଠ କରିବା। କେହି ଜଣେ ସ୍ପଷ୍ଟ ଭାବରେ ଆରାମରେ ସ୍ପଷ୍ଟ ଭାବରେ ନିର୍ଭୁଲ ଭାବରେ ପଢ଼ନ୍ତୁ। ଆପଣ ଠିଆ ଉଠିକି ବି ପଢିପାରିବେ, ବସି ଉପରେ, କିନ୍ତୁ ନିର୍ଭୁଲ ଭାବରେ ସ୍ପଷ୍ଟ ଭାବରେ ସମସ୍ତଙ୍କୁ ଶୁଣାଯିବାର କଥା।
ଈଶ୍ୱର ପୁରାକାଳରେ ବିଭିନ୍ନ ଭାଗରେ ବିଭିନ୍ନ ପ୍ରକାରେ ଭାବବାଦୀ ମାନଙ୍କ ଦ୍ୱାରା ପିତୃପୁରୁଷ ମାନଙ୍କୁ କଥା କହି ଏହି ଶେଷ କାଳରେ ପୁତ୍ରଙ୍କ ଦ୍ୱାରା ଆମ୍ଭ ମାନଙ୍କୁ କଥା କହି ଅଛନ୍ତି। ତାହାଙ୍କୁ ସେ ସମସ୍ତ ବିଷୟର ଅଧିକାରୀ କରି ନିଯୁକ୍ତ କଲେ, ତାହାଙ୍କ ଦ୍ୱାରା ମଧ୍ୟ ସମସ୍ତ ବିଶ୍ୱ ସୃଷ୍ଟି କଲେ। ସେ ତାହାଙ୍କ ମହିମାର ପ୍ରଭା ଓ ତାହାଙ୍କ ତତ୍ପର ପ୍ରତିମୂର୍ତ୍ତି। ସେ ଆପଣା ଶକ୍ତିଯୁକ୍ତ ବାକ୍ୟ ଦ୍ୱାରା ସମସ୍ତ ବିଷୟ ଧାରଣ କରନ୍ତି, ପୁଣି ପାପ ମାର୍ଜନା କଲା ଉତ୍ତାରେ ଉଦ୍ଭସ୍ତ ମହାମହିମଙ୍କ ଦକ୍ଷିଣ ପାର୍ଶ୍ୱରେ ଉପବେଶନ କରିଅଛନ୍ତି। ସେ ଯେଉଁ ପରିମାଣରେ ସ୍ୱର୍ଗଦୂତ ମାନଙ୍କ ଅପେକ୍ଷା ଅତ୍ୟଧିକ ଉତ୍କୃଷ୍ଟ ନାମର ଅଧିକାରୀ ହୋଇଅଛନ୍ତି, ସେହି ପରିମାଣରେ ସେମାନଙ୍କ ଠାରୁ ଅତ୍ୟଧିକ ମହାନ ହୋଇଅଛନ୍ତି। କାରଣ ଈଶ୍ୱର ଦୂତମାନଙ୍କ ମଧ୍ୟରୁ କାହାକୁ କେବେ ଏହା କହିଅଛନ୍ତି, ତୁମ୍ଭେ ଆମ୍ଭର ପୁତ୍ର, ଆଜି ଆମ୍ଭେ ତୁମକୁ ଜନ୍ମ ଦେଇଅଛୁ, ପୁନର୍ଚ୍ଚ ଆମ୍ଭେ ତାହାଙ୍କର ପିତା ହେବା, ଆଉ ସେ ଆମ୍ଭର ପୁତ୍ର ହେବେ। ପୁଣି ଯେଉଁ ସମୟରେ ସେ ପ୍ରଥମ ଜାତଙ୍କୁ ପୁନର୍ବାର ଜଗତ ମଧ୍ୟରେ ପ୍ରବେଶ କରାଇବେ, ସେହି ସମୟକୁ ଲକ୍ଷ୍ୟ କରି ସେ କହନ୍ତି, ଈଶ୍ୱରଙ୍କର ସମସ୍ତ ଦୂତ ତାହା କହନ୍ତି ଅନ୍ୟ ପକ୍ଷରେ ସେ ପୁତ୍ରଙ୍କ ବିଷୟରେ କହନ୍ତି ହେ ଈଶ୍ୱର ତୁମ୍ଭର ସିଂହାସନ ଅନନ୍ତ କାଳ ସ୍ଥାୟୀ ପୁଣି ନ୍ୟାୟର ଦଣ୍ଡ ତୁମ୍ଭର ରାଜଦଣ୍ଡ ଅଟେ ତୁମ୍ଭେ ଧାର୍ମିକତାକୁ ପ୍ରେମ କରିଅଛ ଅଧାର୍ମିକତାକୁ ଘୃଣା କରିଅଛ ତେଣୁ ଈଶ୍ୱର ତୁମ୍ଭର ସଙ୍ଗୀମାନଙ୍କ ଅପେକ୍ଷା ତୁମକୁ ଅଧିକ ଆନନ୍ଦରୂପ ତୈଳରେ ଅଭିଷିକ୍ତ କରିଅଛନ୍ତି ଆହୁରି ହେ ପ୍ରଭୁ ତୁମ୍ଭେ ଆରମ୍ଭରେ ପୃଥିବୀର ଭିତ୍ତିମୂଳ ସ୍ଥାପନ କରିଅଛ ପୁଣି ଆକାଶମଣ୍ଡଳ ତୁମ୍ଭ ହସ୍ତକୃତ କର୍ମ ସେହି ସବୁ ବିନଷ୍ଟ ହେବ କିନ୍ତୁ ତୁମ୍ଭେ ନିତ୍ୟ ସ୍ଥାୟୀ ଆଉ ସେହି ସବୁ ବସ୍ତ୍ର ପରି ଜୀର୍ଣ୍ଣ ହୋଇଯିବ ପୁଣି ଚାଦର ପରି ହଁ ବସ୍ତ୍ର ପରି ସେହି ସବୁ ଗୁଡ଼ାଇବ ଆଉ ସେହି ସବୁ ପରିବର୍ତ୍ତିତ ହେବ କିନ୍ତୁ ତୁମ୍ଭେ ସର୍ବଦା ସମାନ ପୁଣି ତୁମ୍ଭର ବର୍ଷ ସମୂହ ଶେଷ ହେବ ନାହିଁ ଆଉ ଆମ୍ଭେ ଯେପର୍ଯ୍ୟନ୍ତ ତୁମ୍ଭର ଶତ୍ରୁମାନଙ୍କୁ ତୁମ୍ଭର ପାଦପୀଠ କରିନାହୁଁ ସେ ପର୍ଯ୍ୟନ୍ତ ଆମ୍ଭର ଦକ୍ଷିଣରେ ବସିଥାଉ ଏହା ସେ ଦୂତମାନଙ୍କ ମଧ୍ୟରେ କାହାକୁ କେବେ କହିଅଛନ୍ତି ଏମାନେ ସମସ୍ତେ କ'ଣ ସେବାକାରୀ ଆତ୍ମା ନୁହନ୍ତି ପୁଣି ପରିତ୍ରାଣର ଭାବି ଅଧିକାରୀମାନଙ୍କର ସେବା କରିବାକୁ କି ସେମାନେ ପ୍ରେରିତ ହୋଇନାହାନ୍ତି
So the first chapter of Hebrews lifts Christ up to a high degree.
ଆଉ ଏ ପ୍ରଥମ ଅଧ୍ୟାୟରେ ଏପ୍ରି ପୁସ୍ତକର ପ୍ରଥମ ଅଧ୍ୟାୟରେ ଯୀଶୁଙ୍କୁ ଲେଖକ ସର୍ବଶ୍ରେଷ୍ଠ ଉପରେ ରଖିଛନ୍ତି
As we know the Holy Spirit is the one who inspires the word of God.
ଆମେ ଜାଣୁ ଯେପରି ପବିତ୍ର ଆତ୍ମା ପ୍ରକୃତରେ ଏଇ ପୁସ୍ତକ ବା ବାଇବଲକୁ ବା ଈଶ୍ୱରର ବାକ୍ୟକୁ ସେ ଲେଖନ୍ତି ବା କହନ୍ତି
And he wants through the writer of Hebrews to exalt Christ.
ଆଉ ସେ ଚାହାନ୍ତି କି ଏଇ ଏପ୍ରି ପୁସ୍ତକ ଲେଖକଙ୍କ ଦ୍ୱାରା ଯୀଶୁଙ୍କୁ ଆହୁରି ଉତ୍ଥାପିତ ଆହୁରି
When you truly look into these verses, you'll see that they are some of the most beautiful language about who Jesus is.
ପ୍ରକୃତରେ ଯଦି ଆମେ ଭଲ ଭାବରେ ନିରୀକ୍ଷଣ କରିବା ଏ ପୁସ୍ତକକୁ ଅତି ସୁନ୍ଦର ସୁନ୍ଦର ବାକ୍ୟ ସବୁ ଅଛି ଯାହାକି ପ୍ରକୃତରେ ଯୀଶୁଙ୍କୁ ଆହୁରି ଉତ୍ଥାପିତ ଆଉ ସର୍ବଶ୍ରେଷ୍ଠ କରାଯାଇଛି
So for the first lesson we're going to cover those first 3 verses.
ଆଉ ପ୍ରଥମ ବିଷୟରେ ଆମେ ଏଇ 1 2 3 ପଦକୁ ଆମେ ଦେଖିବା
He starts with God, who at sundry times and in diverse manners spake in time past unto the fathers by the prophets.
ଆଉ ସେ କହୁଛନ୍ତି ଈଶ୍ୱର ପୁରାକାଳ ଏମିତି ଆରମ୍ଭ କରୁଛନ୍ତି ଈଶ୍ୱର ପୁରାକାଳରେ ବିଭିନ୍ନ ଭାଗରେ ବିଭିନ୍ନ ପ୍ରକାରେ ଭାବବାଦୀମାନଙ୍କ ଦ୍ୱାରା ପିତୃପୁରୁଷମାନଙ୍କ କଥା କହିଲେ
There is a greatness to that language.
ଆଉ ଏଇ ଜାଗାରେ ଗୋଟେ ଏଇ ବିଷୟର ଗୋଟେ ମହତ୍ତ୍ୱ ଅଛି
The writer doesn't try and give a defense for who God is.
ଆଉ ଏ ଲେଖକ କହୁନାହାନ୍ତି ପ୍ରକୃତରେ କିଏ ପରମେଶ୍ୱର ସେ ବିଷୟରେ କହୁନାହାନ୍ତି
The Bible never gives us a justification for God's existence.
ଆଉ ପରମେଶ୍ୱରଙ୍କର ଉପସ୍ଥିତିକୁ ନେଇ ବାଇବଲ କେବେ ଆମକୁ କହେ ନାହିଁ
He gives us the fact that God exists.
ଆଉ କିନ୍ତୁ ବାଇବଲ ପ୍ରକୃତରେ ପ୍ରକୃତ ସତ୍ୟତାକୁ ଜଣାଏ କି ପରମେଶ୍ୱର ଅଛନ୍ତି
Think of the way the Bible begins in Genesis 1:1.
ଆଉ ବାଇବଲର ଆଦି ପୁସ୍ତକ 1:1 ରେ କ'ଣ ଲେଖାଯାଏ
In the beginning God.
Yeah, ଆରମ୍ଭରେ ପରମେଶ୍ୱର ଥିଲେ
Think about how John 1:1 begins.
ଆଉ ଯୋହନ 1:1 ରେ କେମିତି ଲେଖାଯାଏ
In the beginning was the word.
ଆଉ ଆରମ୍ଭରେ ବାକ୍ୟ ଥିଲେ
And the word was with God.
ଆଉ ଏଇ ବାକ୍ୟ ଈଶ୍ୱରଙ୍କ ସହିତ ଥିଲେ
And the word was God.
ଏଇ ବାକ୍ୟ ହିଁ ଈଶ୍ୱର ଥିଲେ
The writer of Hebrews starts the same way God.
ଆଉ ଏପ୍ରି ପୁସ୍ତକ ଲେଖକ ମଧ୍ୟ ସେହି ହିସାବରେ ଆରମ୍ଭ କରି ଈଶ୍ୱର
He exists.
ସେ ଅଛନ୍ତି
And not only does he exist, he has communicated to us.
ଆଉ ସେ କେବଳ ଅଛନ୍ତି ତାହା ନୁହେଁ ମାତ୍ର ଆମ ସହିତ ବାର୍ତ୍ତାଳାପ କଥାବାର୍ତ୍ତା ମଧ୍ୟ କରନ୍ତି
Unlike the dumb idols of the Hindus.
ଆଉ ଯୋଉ ଅଣଖ୍ରୀଷ୍ଟିଆନ ଭାଇ ମଣ୍ଡଳର ଯୋଉ ଆରାଧ୍ୟ ଦେବାଦେବୀମାନଙ୍କ ପ୍ରତି ନୁହେଁ
Of the animists in Southeast Asia.
ଆଉ ଏଇ ଦକ୍ଷିଣ ପୂର୍ବ ଏସିଆରେ ଯେମିତି ସେ ପଶୁମାନେ ଅଛନ୍ତି ସେମିତି ନୁହେଁ
Of those who claim Christ and yet worship idols.
ଆଉ ଯୋଉମାନେ ଯୀଶୁଙ୍କୁ କ୍ଲେମ୍ କରନ୍ତି କିନ୍ତୁ ମୂର୍ତ୍ତିମାନଙ୍କୁ ପୂଜା କରନ୍ତି ସେମାନଙ୍କ ପରି ନୁହେଁ
Those things are just the work of man's hands.
ଆଉ ଏଇଟା ପ୍ରକୃତରେ ମନୁଷ୍ୟର ବନାଇଥିବା କର୍ମ ସବୁ ଅଟେ
They cannot speak.
ସେମାନେ କଥା କହିପାରନ୍ତି ନାହିଁ
But the true God speaks.
ମାତ୍ର ପ୍ରକୃତ ପରମେଶ୍ୱର କଥା କହନ୍ତି
And he tells us that he spoke in time past.
ଆଉ ଏଠି ଲେଖା ଯାଉଛି ସେ ପୂର୍ବରୁ ଏମିତି କଥା କହୁଥିଲେ
He's referring to the Old Testament.
ସେ ପୁରାତନ ନିୟମକୁ ସେ ରେଫର କରୁଛନ୍ତି
And he says it's inspired from God. It has been translated from God through men to the people.
ଆସେ କହୁଛନ୍ତି କି ଈଶ୍ୱରଙ୍କ ଦ୍ୱାରା ସେ ତାଙ୍କର ପୂର୍ବପୁରୁଷମାନଙ୍କୁ କେମିତି କଥା ହଉଥିଲେ ଭାବମାଦୀମାନଙ୍କ ଦ୍ୱାରା କଥା ହଉଥିଲେ.
He is communicating. He was communicating to the fathers through the prophets. Through those that were there before.
ଆଉ ଯେଉଁମାନେ ପୂର୍ବରୁ ଥିଲେ ଏ କେମିତି ଲେଖୁଛନ୍ତି କି ପୂର୍ବପୁରୁଷମାନଙ୍କୁ ଭାବବାଦୀମାନଙ୍କ ଦ୍ୱାରା ଈଶ୍ୱର କଥା କହୁଛନ୍ତି.
He used visions.
ଆଇ ତାଙ୍କର ଏ ଦର୍ଶନ.
He used dreams.
ଆଉ ତାଙ୍କର ସ୍ୱପ୍ନ.
He spoke direct.
ଆଉ ସେ ସିଧାସଳଖ ଭାବରେ କଥା କହନ୍ତି.
But he was doing it through the prophets.
ମାତ୍ର ଏଠି ସେ ଭାବବାଦୀମାନଙ୍କ ଦ୍ୱାରା କଥା କହୁଛନ୍ତି.
Through different means.
ଆଉ ଭିନ୍ନ ଭିନ୍ନ ବିଷୟରେ କଥା ହଉଛନ୍ତି.
This is another way of what Paul tells us in 2 Timothy that all scripture is inspired by God.
ଆଉ ଏଟା ଅନ୍ୟ ଉପରେ କି ପାଉଲ ଯେମିତି ତିମୋଥି କହୁଛନ୍ତି ଧର୍ମ ପ୍ରତ୍ୟେକ ଧର୍ମଶାସ୍ତ୍ର ଈଶ୍ୱରଙ୍କ ଦ୍ୱାରା ତାଙ୍କ ଆତ୍ମାଙ୍କ ଦ୍ୱାରା ନିଶ୍ୱସିତ.
And it's profitable for doctrine, for reproof, for correction.
ଆଉ ଏଟା ଜଣେ ବ୍ୟକ୍ତି ପାଇଁ କଣ କି ସଂଶୋଧନ ପାଇଁ ଆଉ ତାର ଉତ୍ଥାପନ ପାଇଁ ତାର ଆରମ୍ଭ କଣ କି ଆବଶ୍ୟକ ଅଟେ.
For instruction in righteousness.
ଆଉ ଉପଦେଶ ଏବଂ ଧାର୍ମିକତା ପାଇଁ.
That the man of God may be perfect, thoroughly furnished unto all good works.
ଯେପରି ଈଶ୍ୱରଙ୍କ ଲୋକ ସମସ୍ତ ଉତ୍ତମ କାର୍ଯ୍ୟ ପାଇଁ ସେ ପ୍ରସ୍ତୁତ ହେବ.
Don't let anyone ever tell you that the Old Testament doesn't matter.
ଆଉ ଏମିତି ଆପଣ କେହି ନ କହନ୍ତୁ କି ପୁରାତନ ନିୟମର କିଛି ଆବଶ୍ୟକ ନାହିଁ.
The writer of Hebrews quotes the Old Testament directly 39 times.
ଆଉ ଏଇ ଲେଖକ ଏଭ୍ରି ପୁସ୍ତକ ଲେଖକ 39 ଥର ଏଇ ଜାଗାରେ ସିଧାସଳଖ ଭାବେ ପୁରାତନ ନିୟମକୁ ଆଣିଛନ୍ତି ବା ଲେଖିଛନ୍ତି.
And he makes other references that are indirect to it.
ଆଉ ଆଉ କିଛି ସେ ରେଫରେନ୍ସ ଯାକ ମଧ୍ୟ ଆଣିଛନ୍ତି.
God through the Old Testament was giving us a language to understand the work of Christ.
ଆଉ ଯୀଶୁଙ୍କର କାର୍ଯ୍ୟକୁ ବୁଝିବା ପାଇଁ ପରମେଶ୍ୱର ପୁରାତନ ନିୟମରେ କିଛିଟା ବିଷୟ ଦେଇଛନ୍ତି କ'ଣ କି ବିଷୟ ଆମର ଜୀବନରେ ଦେଇଛନ୍ତି.
The more you learn, especially in Hebrews, about the Old Testament sacrifices,
ଆଉ ଯେତେବେଳେ ବିଶେଷ କରି ଆପଣ ଏଭ୍ରି ପୁସ୍ତକ ଅଧ୍ୟୟନ କରିବେ ପୁରାତନ ନିୟମର ବଳିଦାନ ବିଷୟକୁ ଆପଣ ଜାଣିପାରିବେ.
The more you understand the sacrifice of Christ for you.
ଆଉ ଯେତେବେଳେ ବଳିଦାନ ବିଷୟ ଜାଣିବେ ଆପଣ ଜାଣିପାରିବେ ଖ୍ରୀଷ୍ଟ ଆପଣଙ୍କ ପାଇଁ କେତେ ମହତ୍ତର ବଳିଦାନ ସବୁ କରିଛନ୍ତି.
Why were there so many
sacrifices?
Because not one of them was sufficient to give us the picture of the sacrifice of Christ.
ଆଉ ମାତ୍ର ଏଠି ଜଣେ ହିଁ ବୋଲେ ଆବଶ୍ୟକ ଜଣେ ହିଁ ଯଥେଷ୍ଟ ଥିଲେ ଏଇ ସମସ୍ତ ବିଷୟକୁ କରିବା ପାଇଁ.
And that's exactly what he says when he's in verse 2. He says, "Hath in these last days spoken unto us by his son."
ଆଉ ଏଥିପାଇଁ ସେ ଏଇ ଦ୍ୱିତୀୟ ପଦରେ ମଧ୍ୟ କହୁଛନ୍ତି ଶେଷ କାଳରେ ପୁତ୍ରଙ୍କ ଦ୍ୱାରା ଆମ୍ଭମାନଙ୍କୁ କଥା କହିଅଛନ୍ତି.
Before he spoke by the angels, by visions, by dreams, by the pre-incarnate Christ, but now he's speaking by his son.
ଆପୂର୍ବରୁ ସେ ଦୂତମାନଙ୍କ ଦ୍ୱାରା ସ୍ୱପ୍ନ ଦ୍ୱାରା ଦର୍ଶନ ଦ୍ୱାରା ବା ଭାବବାଦୀମାନଙ୍କ ଦ୍ୱାରା କଥା ହଉଥିଲେ ମାତ୍ର ଏବେ ନିଜ ପୁତ୍ରଙ୍କ ଦ୍ୱାରା କଥା ହଉଛନ୍ତି.
Before he spoke to the fathers, the Old Testament saints.
ଆଉ ପୁରାତନ ନିୟମର ସାଧୁମାନଙ୍କ ସହିତ ସେ କଥା ହଉଥିଲେ ପୂର୍ବରୁ.
But they needed a mediator.
ଆଉ ସେତେବେଳେ ତାଙ୍କୁ ଗୋଟିଏ ମଧ୍ୟସ୍ଥର ଆବଶ୍ୟକ ହଉଥିଲା.
They needed somebody to speak on behalf for them between them and God.
ଆଉ ଈଶ୍ୱରଙ୍କୁ ସହିତ କଥା ହେବା ପାଇଁ ପୁରାତନ ନିୟମରେ ଗୋଟେ ମଧ୍ୟସ୍ଥି ଆବଶ୍ୟକ ହଉଥିଲା ଈଶ୍ୱର ଏବଂ ସେମାନଙ୍କ ମଧ୍ୟରେ ମଧ୍ୟସ୍ଥିର କାମ କରୁଛେ.
But they were insufficient mediators.
ମାତ୍ର ସେମାନେ ସେତେ ଆବଶ୍ୟକ ନଥିଲେ କ'ଣ କି ମଧ୍ୟସ୍ଥି ଭାବରେ.
Because they were sinners like us.
କାରଣ ସେମାନେ ଆମ ଭଳି ପାପୀ ମଧ୍ୟ ଥିଲେ.
And so God has now spoken through his son.
Asetima Ishwara bartaman tanka puanko dwara amo soita kotha hochanti. Hallelujah.
Unlike the dumb idols that others worship, God speaks through Jesus Christ.
Aw je pari onyo sei murti mane kotha kohanti senti ne matra parameshwar amoman ko soita tanka putranko dwara kotha hochanti.
He says that in these last days God has spoken to us by his son.
ଆଉ ଏଠି ଲେଖାଯାଏ ଶେଷ କାଳ ଏହି ଶେଷ କାଳରେ ଈଶ୍ୱର ପୁତ୍ରଙ୍କ ଦ୍ୱାରା ଆମମାନଙ୍କ କଥା କହୁଛନ୍ତି.
When you hear that phrase last days in scripture,
ଆଜି ତଳେ ଆପଣ ଶାସ୍ତ୍ରରେ ଏହି ଶେଷ କାଳ ବିଷୟରେ ଆପଣ ଶୁଣୁଛନ୍ତି.
We need to understand what it means.
ଆଉ ୟାର ଅର୍ଥ କ'ଣ ଆମକୁ ବୁଝିବାକୁ ପଡିବ.
The last days began when Jesus Christ was born.
ଆଉ ଯେତେବେଳେ ଯୀଶୁ ଜନ୍ମ ହେଲେ ସେଇ ଦିନଠାରୁ ଶେଷ କାଳ ଆରମ୍ଭ ହେଇଗଲା.
We have been living in the last days for 2000 years.
ଆମେ ପାଖାପାଖି 2000 ବର୍ଷରେ ଶେଷ କାଳ ମଧ୍ୟରେ ଆମେ ଜୀବନ ଯାପନ କଲୁଣି.
And God is communicating to us in these days through his son.
ଆଉ ଏଇ ଦିନମାନଙ୍କରେ ପ୍ରଭୁ ତାଙ୍କର ପୁତ୍ରଙ୍କ ଦ୍ୱାରା ଆମ ସହିତ କଥାବାର୍ତ୍ତା ହଉଛନ୍ତି.
You have to understand from a Jewish perspective, the prophets had gone up to Malachi.
ଆଉ ଆପଣ ନିହାତି ବୁଝିବେ କି ଏ ଜିହୁଦୀ ମାନଙ୍କ ପରମ୍ପରାକୁ ଦେଖିଲେ କି ଭାବବାଦୀ ମାନଙ୍କର କାର୍ଯ୍ୟ ମଲାଖି ପର୍ଯ୍ୟନ୍ତ ଥିଲା
and then there was silence for 400 years
ଆଉ ତାପରେ ଗୋଟେ ନିରବତାର ସମୟ 400 ବର୍ଷ ପର୍ଯ୍ୟନ୍ତ ଥିଲା
God wanted us to understand there was a break because something special was coming
ଆଉ ପ୍ରଭୁ ନିହାତି ଭାବରେ ଜାଣିଥିଲେ ଏଇ ଯୋଉ 40 ବର୍ଷର ଗୋଟେ ମଧ୍ୟନ୍ତର ଗ୍ୟାପ ଦେଇଥିଲେ କାରଣ ଗୋଟେ କିଛି ବିଶେଷ ବିଷୟ ଆସିବାକୁ ଯାଉଥିଲା
that someone is Jesus Christ
ଆଉ ସେ ବିଶେଷ ବ୍ୟକ୍ତି କିଏ ଯୀଶୁ ଖ୍ରୀଷ୍ଟ
Everything in this book is about Christ.
ଆଉ ଏଇ ପୁସ୍ତକରେ ଯାହା କିଛି ଲେଖା ହେଇଛି ଯୀଶୁଙ୍କୁ ଯୀଶୁଙ୍କ ପାଇଁ ହିଁ ଲେଖା ହେଇଛି
Remember the book of Revelation.
ଆଉ ପ୍ରକାଶିତ ବାକ୍ୟକୁ ମନେ ପକାନ୍ତୁ
How does it begin?
ଆଉ କେମିତି ଆରମ୍ଭ ହେଇଛି ସେଇଟା
The revelation of Jesus Christ.
ଆଉ ଯୀଶୁ ଖ୍ରୀଷ୍ଟଙ୍କର ପ୍ରକାଶନ
This book is all about him.
ଆଉ ଏଇ ପୁସ୍ତକ ତାଙ୍କ ପାଇଁ ହିଁ ଅଟେ
When I was a new believer I was given a Bible and it had in it red letters.
ଆଉ ଗୋଟେ ନୂଆ ବିଶ୍ୱାସୀ ଭାବରେ ମୋତେ ଯେତେବେଳେ ବାଇବେଲ ମିଳିଲା ଆଉ ସେ କ'ଣ ବାଇବେଲରେ ନାଲି ଅକ୍ଷର ଲେଖା ହେଇଥିଲା
The printers had gone through and they had put in red all the words of Christ.
ଆଉ ସେ ଯେତେବେଳେ ବାହାରିଲା ବାଇବେଲ ସବୁ ଖ୍ରୀଷ୍ଟ କହିଥିବା ସବୁ ଉକ୍ତି ଗୁଡ଼ିକ ନାଲି ରଙ୍ଗରେ ଲେଖା ଯାଇଥିଲା
That helped me when I was a young Christian very much.
ଆଉ ସେଟା ମୋତେ ଗୋଟେ ଯୁବା ଖ୍ରୀଷ୍ଟିଆନ ଭାବରେ ବହୁତ ସାହାଯ୍ୟ ମଧ୍ୟ କଲା
But as I've grown I've realized that everything in this book
Amen.
is the word of Christ.
Hallelujah. Akitu jetole mu dhire dhire boyas koli bodhili mu jani pali kebal nali rangor letter nu hai matra bible re jaha lekha hai jisu ko pai jisu ko dwara lekha hai hallelujah.
The apostles did not give us new things.
Au prerita mane ami amku ethi konsi nua bisoy dei na hanti.
They gave us what Christ taught them.
ଆଉ ଯୀଶୁ ତାହାଙ୍କୁ ଯାହା ଶିକ୍ଷା ଦେଇଥିଲେ ସେଇ ବିଷୟରେ ସେମାନେ ଦେଉଛନ୍ତି
They didn't have some new revelation and say oh this is different than what Christ said
ଆଉ ସେମାନେ କହୁନାହାନ୍ତି ଏଇଟା ଖ୍ରୀଷ୍ଟ ଦେଇଥିବା ଠାରୁ ଭିନ୍ନ ଅଟେ ପ୍ରକାଶନ ଅଟେ ସେମିତି କିଛି କହୁନାହାନ୍ତି
The Holy Spirit came and gave them direction and remembrance to the things that Christ had taught them
ଆଉ ଯୀଶୁ ତାଙ୍କୁ ଯାହା ଶିକ୍ଷା ଦେଇଥିଲେ ପବିତ୍ର ଆତ୍ମା ଆସି ସେଇ ବିଷୟ ହିଁ ତାଙ୍କୁ ପ୍ରକାଶନ ଦେଉଛନ୍ତି
It is important to recognize exactly what we have in front of us
ଆଉ ଆମ ସମ୍ମୁଖରେ ଯାହା ଅଛି ତାକୁ ପ୍ରକୃତରେ ଆମକୁ ଜାଣିବାର ଅଛି
It is the words of Christ.
ଏଇଟା ଯୀଶୁଙ୍କର ବାକ୍ୟ ଅଟେ
expanded and expounded by the apostles certainly.
ଆଉ କି ନିର୍ଦ୍ଦିଷ୍ଟ ସମୟ କାଳମାନଙ୍କ ମଧ୍ୟରେ ପ୍ରେରିତମାନଙ୍କ ଦ୍ୱାରା ତାକୁ କ'ଣ କି ବିସ୍ତୃତ କରାଗଲା
But there is nothing on par with this book.
ମାତ୍ର କୌଣସି ଏପରି ଅନ୍ୟ ବିଷୟ ନାହିଁ ଏ ବହି ଭିତରେ
I do my best to teach but I am not on par with this book.
ଆଉ ମୁଁ ମୋର ଉତ୍ତମତାର ସହିତ ଆପଣଙ୍କୁ ଶିକ୍ଷା ଦେଇ ପାରି ମାତ୍ର ମୁଁ ଏଇ
There are days when I stand up where it would be better just to read than for me to speak. There are days where I stand up it would be better just to read than me to speak.
ଆଉ ଏମିତି ମଧ୍ୟ ସମୟ ଆସିବ କି ମୁଁ ଯାହା କହୁଛି ତାଠୁ ଉତ୍ତମ ବିଷୟ ହେଉଛି ଆପଣ ଏଇ ବିଷୟକୁ ପଢ଼ନ୍ତୁ ଭଲ ଭାବରେ
Jesus Christ is the focus.
ଆଉ ଯୀଶୁ ଖ୍ରୀଷ୍ଟ ହିଁ ତାଙ୍କ କେନ୍ଦ୍ର ଅଟନ୍ତି
He has given us something special. Think about this contrast. In the beginning it's sundry times versus the last days.
ଆଉ ଏମିତି ସମୟ ଆଗେ ଆରମ୍ଭରୁ ଏମିତି ସମୟ ଥିଲା ମାତ୍ର ବର୍ତ୍ତମାନ ଶେଷ ସମୟ ଚାଲିଛି.
Diverse manners versus his son.
ଆଉ କ'ଣ କି ଉକ୍ତିରେ କ'ଣ ଲେଖା ହେଇଛି ବିଶେଷ କରି ତାଙ୍କ ପୁତ୍ରଙ୍କ ବିଷୟରେ ଲେଖା ହେଇଛି.
Through the prophets versus his son.
ଆଉ ତାଙ୍କ ଭାବବାଦୀ ମାନଙ୍କ ବିଷୟରେ ଲେଖା ହେଲା ଆଉ ପୁତ୍ରଙ୍କ ବିଷୟରେ ଲେଖା ହେଲା.
Under the fathers versus us
au pitrupurusha manku bisoy lekha hala amu manku bisoy lekha hala
what the writer is doing here is he is saying the son is greater
au iti lekhak ko kojanti ki putra sarvashrestha atanti
but he puts us on the equal footing with the old testament saints
matra iti amu manku madhya se puratan nimra sadhu manku soita tulana korjanti
you can think of all the wonderful saints listed in hebrews 11
apan dekhibe every 11 adhyay re pratyek uttama uttama puratan nimra sadhu manku bisoy lekha aichi
but if I were to ask you who is the first one listed what would you say
Who is the first one listed in Hebrews 11?
It's not those Old Testament saints.
ଆଉ ଏଇଟା ସେ ପୁରାତନ ନିୟମର ସାଧୁ ନୁହନ୍ତି
ଇଟ୍ସ ନ୍ୟୁ ଟେଷ୍ଟାମେଣ୍ଟ ସେଇଣ୍ଟ୍
ଆଉ ଏଇଟା ନୂତନ ନିୟମର ସାଧୁ ଅଟନ୍ତି
ନୋଟିସ୍ ହ୍ୱାଟ ହି ସେଜ୍ ଇନ୍ ହିବ୍ରୁଜ଼ 11 ଭର୍ସ 3
ଆଉ 11 ଅଧ୍ୟାୟ ଏବ୍ରି 11 ଅଧ୍ୟାୟ 3 ପଦରେ କ'ଣ ଲେଖାଯାଏ ଧ୍ୟାନ ଦିଅନ୍ତୁ
ଥ୍ରୁ ଫେଥ୍ ୱି ଅଣ୍ଡରଷ୍ଟାଣ୍ଡ ଦ୍ୟାଟ୍ ଦ ୱର୍ଲ୍ଡସ୍ ୱର୍ ଫ୍ରେମ୍ଡ ବାଇ ଦ ୱର୍ଡ ଅଫ୍ ଗଡ୍
ଆଉ ବିଶ୍ୱାସ ଦ୍ୱାରା ଆମେମାନେ ବୁଝୁ ଯେ ସମସ୍ତ ବିଶ୍ୱ ଈଶ୍ୱରଙ୍କର ବାକ୍ୟ ଦ୍ୱାରା ରଚିତ
ଥ୍ରୁ ଫେଥ୍ ୱି ଅଣ୍ଡରଷ୍ଟାଣ୍ଡ
ୟେସ୍ ବିଶ୍ୱାସ ଦ୍ୱାରା ଆମେ ଜାଣୁ
It's us.
ଇ ଆମେ ମାନେ ଅଟୁ
We are the ones living by faith just as they live by faith.
Yes, ଆମେ ମାନେ ସେଇ ବ୍ୟକ୍ତି ଅଟୁ ଯେମାନେ ସେମାନେ ବିଶ୍ୱାସରେ ବଞ୍ଚିଲେ ଆମେ ମାନେ ମଧ୍ୟ ଏଇ ସମୟରେ ବିଶ୍ୱାସରେ ବଞ୍ଚୁଛୁ
We are the proof that their faith was genuine.
ଆଉ ଆମେ ମାନେ ତାର ପ୍ରମାଣ ଅଟୁ ଯେ ସେମାନଙ୍କର ବିଶ୍ୱାସ ପ୍ରକୃତ ଯଥାର୍ଥ ବିଶ୍ୱାସ ଥିଲା
In verse 40 of the same chapter God says God having provided some better thing for us.
ଆଉ ଚାରି ଅଧ୍ୟାୟରେ ଚାରି ପଦରେ ଲେଖାଯାଏ ଈଶ୍ୱର କିଛି ଉତ୍ତମ ବିଷୟ ଦେଇଛନ୍ତି
that they without us should not be made perfect
ଆଉ ଯୋ ଉତ୍କୃଷ୍ଟ ବଳି ଉସର କଲେ ତା ଦ୍ୱାରା ସେ ଧାର୍ମିକ ବୋଲି ସାକ୍ଷ୍ୟ ପାଇଲେ
We're the proof that their faith in Christ was real
ଆଉ ଆମେ ମାନେ ତା ପ୍ରମାଣ ଅଟୁ କି ସେମାନେ ଯାହା ଯୋଉକା ଯାହା ଉପରେ ବିଶ୍ୱାସ କରୁଥିଲେ ସେ ପ୍ରକୃତ ଖ୍ରୀଷ୍ଟ ଅଟନ୍ତି
so as we live by faith we prove that Abraham was right
hallelujah ଆଉ ଆମେ ଯଦି ପ୍ରକୃତ ବିଶ୍ୱାସରେ ଜୀବନ ଯାପନ କରୁଛୁ ଆମେ ପ୍ରମାଣ କରୁଛୁ ଅବ୍ରାହମ ଯୋ ଜୀବନ ଯାପନ କରୁଥିଲା ତା ଯଥାର୍ଥ ଥିଲା ଅବ୍ରାହମ
as we live by faith we prove that David was right
ଆଉ ଆମେ ବିଶ୍ୱାସରେ ଜୀବନ ଯାପନ କଲେ ପ୍ରମାଣ କରୁ ଦାଉଦ ମଧ୍ୟ ଠିକ ଥିଲେ
It is one of those things now they are watching us they are the cloud of witnesses of Hebrews 12:1
yes 12:1 re every 12:1 likha ja semane sakshya rupa semane megha tonti bartan amaku dekhujanti
and in that day when we see Christ face to face
aur bartan semane ishwar ko sammukha ma kiji ko sammukha ma dekhujanti
we will all be gathered as one
aur dine ame somos emti hi hai ekatrit hoba
that's the power of the son Jesus Christ.
Aw eta putra Jesu Christong kara prakrutire samartha ate.
Look at what he says about the son.
Aw dekhantu tanga putranga bisare se kon kahanti.
He says hath in these last days spoken unto us by his son.
Aw ye sesha kalare putranga dwara apan man ambo man ko katha kahi achanti.
Whom he hath appointed heir of all things.
ଆଜି ସମସ୍ତ ବିଷୟରେ ଅଧିକାରୀ କରି ତାଙ୍କୁ ନିଯୁକ୍ତ କଲେ
By whom also he made the world.
ତାହାଙ୍କ ଦ୍ୱାରା ମଧ୍ୟ ସମସ୍ତ ବିଶ୍ୱ ସୃଷ୍ଟି କଲେ
Let's think about him as the heir of all things.
ଆଜି ଚିନ୍ତା କରନ୍ତୁ କି ତାଙ୍କ ଦ୍ୱାରା ସମସ୍ତ ବିଶ୍ୱ ସୃଷ୍ଟି କଲେ ସେ
Someone please turn to Philippians chapter 2 and read verses 5 through 11.
ଆଉ କିଏ ଫିଲିପିଓ 2 ଅଧ୍ୟାୟ ବାହାର କରନ୍ତୁ ତାର 5 ରୁ 11 ପଦ ସ୍ପଷ୍ଟ ଭାବରେ ପଢନ୍ତୁ ଫିଲିପିଓ 2 ଅଧ୍ୟାୟ 5 ରୁ 11 ପଦ
ନିମନ୍ତେ ଧରି ରଖିବାର ବିଷୟ ମନେ କଲେ ନାହିଁ କିନ୍ତୁ ମନୁଷ୍ୟ ସଦୃଶ ହୋଇ ଦାସ ରୂପ ଧାରଣ କରି ଆପଣଙ୍କୁ ଶୂନ୍ୟ କଲେ ପୁଣି ମନୁଷ୍ୟ ଭାବରେ ଦେଖାଯାଏ ମୃତ୍ୟୁ ପର୍ଯ୍ୟନ୍ତ ଯେପରି ସ୍ୱର୍ଗ ମର୍ତ୍ତ୍ୟ ଓ ପାତାଳରେ ଥିବା ପ୍ରତ୍ୟେକ ଜାଲୁ ଯୀଶୁଙ୍କ ନାମରେ ନତ
ହେବ
ପୁଣି ପିତା ଈଶ୍ୱରଙ୍କ ଗୌରବ ନିମନ୍ତେ ପ୍ରତ୍ୟେକ ଜିହା ଯୀଶୁ ଖ୍ରୀଷ୍ଟ ପ୍ରଭୁ ବୋଲି ସ୍ୱୀକାର କରିବ
Every knee will bow.
ପ୍ରତ୍ୟେକ ଆଣ୍ଠୁ ନତ ହେବ.
Every tongue confess.
ପ୍ରତ୍ୟେକ ଜିହ୍ୱା ସ୍ୱୀକାର କରିବ.
That Jesus Christ is Lord to the glory of God the Father.
ଆଉ ଯୀଶୁ ଖ୍ରୀଷ୍ଟ ହିଁ ପ୍ରଭୁ ଅଟନ୍ତି ଯାହା ପିତାଙ୍କ ଦ୍ୱାରା ଯେ ପ୍ରେରିତ ହୋଇଛନ୍ତି.
Again, this is a quote from the Old Testament.
ଆଉ ପୁରାତନ ନିୟମର ଆଉ ଗୋଟେ quote କୁ ଆମେ ଦେଖିବା.
The writer of Hebrews is connecting it all for us.
ଆଉ ଏବ୍ରି ପୁସ୍ତକ ଲେଖକ ଏଠି ଗୋଟେ ବିଷୟ ସଂଯୋଗ କରୁଛନ୍ତି ଆମମାନଙ୍କ ପାଇଁ.
And all things belong to Christ.
ଲେଖୁଛନ୍ତି ସମସ୍ତ ବିଷୟ ଯୀଶୁଙ୍କ ଦ୍ୱାରା
Someone please read Revelation chapter 5 verses 6 to 14.
ଆଉ କେହି ଜଣେ ପ୍ରକାଶିତ ବାକ୍ୟ 5 ଅଧ୍ୟାୟ 6 ରୁ 14 ପଦ ପର୍ଯ୍ୟନ୍ତ ପଢି ଦେବେ। ପ୍ରକାଶିତ ବାକ୍ୟ 5 ଅଧ୍ୟାୟ 6 ରୁ 14।
ସେତେବେଳେ ମୁଁ ଦେଖିଲି
ସିଂହାସନ ଚାରି ପ୍ରାଣୀ ଓ ପ୍ରାଚୀନ ମାନଙ୍କ ମଧ୍ୟ ସ୍ଥଳରେ ଏକ ମେଷ ଶାବକ ଠିଆ ହୋଇଅଛନ୍ତି ସେ ହତ ହେଲା ପରି ଦେଖାଯାଉଥିଲେ ତାହାଙ୍କର ହସ୍ତ ଶୃଙ୍ଗ ଓ ତପ୍ତ ଚକ୍ଷୁ ସେ ସମସ୍ତ ଚକ୍ଷୁ ସମୁଦାୟ ପୃଥିବୀରେ ପ୍ରେରିତ ଈଶ୍ୱରଙ୍କର ତପ୍ତ ଆତ୍ମା ସେ ଆସି ସିଂହାସନ ପବିଷ୍ଟ ବ୍ୟକ୍ତିଙ୍କର ଦକ୍ଷିଣ ହସ୍ତରୁ ସେହି ପୁସ୍ତକ ନେବେ। ସେ ପୁସ୍ତକ ନିମନ୍ତେ ସେହି ଚାରି ପ୍ରାଣୀ ଓ ଚବିଶ ପ୍ରାଚୀନ ମେଷ ସାଧକଙ୍କ ସମ୍ମୁଖରେ ଉବୁଡ଼ ହୋଇ ପଡ଼ିଲେ। ସେମାନଙ୍କ ପ୍ରତ୍ୟେକର ହସ୍ତରେ ବୀଣା ଓ ସାଧୁମାନଙ୍କ ପ୍ରାର୍ଥନା ସ୍ୱରୂପ ଧୂପରେ ପରିପୂର୍ଣ୍ଣ ସୁବର୍ଣ୍ଣ ପାତ୍ର ଥିଲା। ସେମାନେ ଗୋଟିଏ ନୂତନ ଗୀତ ଗାନ କରି କହିଲେ, ତୁମ୍ଭେ ସେହି ପୁସ୍ତକ ନେବାକୁ ଓ ସେଥିରେ ସମୁଦ୍ର ସବୁ ଭାଙ୍ଗିବାକୁ ଯୋଗ୍ୟ ଅଟ, କାରଣ ତୁମ୍ଭେ ହତ ହୋଇଥିଲ, ପୁଣି ଆପଣା ରକ୍ତ ଦ୍ୱାରା ସମସ୍ତ ଗୋଷ୍ଠୀ ଭାଷାବାଦୀ ବଂଶ ଓ ଜାତି ମଧ୍ୟରେ ଈଶ୍ୱରଙ୍କ ନିମନ୍ତେ ଲୋକମାନଙ୍କୁ କ୍ରୟ କରିଅଛ, ପୁଣି ସେମାନଙ୍କୁ ଆମ୍ଭମାନଙ୍କ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ରାଜ କୁଳ ଓ ଯାଜକ କରିଦେଇଅଛ, ଆଉ ସେମାନେ ପୃଥିବୀ ଉପରେ ରାଜତ୍ୱ କରିବେ। ତତ୍ପରେ ମୁଁ ଦୃଷ୍ଟିପାତ କଲି, ପୁଣି ସିଂହାସନ ପ୍ରାଣୀ ଓ ପ୍ରାଚୀନମାନଙ୍କ ଚତୁର୍ଦିଗରେ ଅନେକ ଅନେକ ଦୂତଙ୍କର ସ୍ୱର ଶୁଣିଲି। ସେମାନଙ୍କର ସଂଖ୍ୟ ସହସ୍ର ସହସ୍ର ଓ ଅଷ୍ଟୁତ ଅୟୁତ ଅୟୁତ। ସେମାନେ ଉଚ୍ଚ ସ୍ୱରରେ କହୁଥିଲେ, ପରାକ୍ରମ ଧନ୍ୟ ଜ୍ଞାନ ଶକ୍ତି ସଂଭ୍ରମ ଗୌରବ ଓ ପ୍ରଶଂସା ଗ୍ରହଣ କରିବାକୁ ହତ ହୋଇଥିବା ମେଷ ଶାବକ କହି ଯୋଗ୍ୟ ଅଟନ୍ତି। ଆଉ ମୁଁ ସ୍ୱର୍ଗ ମର୍ତ୍ତ୍ୟ ପାତାଳ ଓ ସମୁଦ୍ରରେ ଥିବା ସମସ୍ତ ହୃଷ୍ଟ ପ୍ରାଣୀ ହୋ ବ୍ୟକ୍ତିଙ୍କର ଓ ମେଷ ଶାବକଙ୍କର। ସେଥିରେ ଚାରି ପ୍ରାଣୀ କହିଲେ, ଆମେ ପୁଣି ପ୍ରାଚୀନ ମାନେ ଉବୁଡ଼ ହୋଇ ପ୍ରମାଣ କଲେ।
Everything belongs to Christ.
A pratyek bisoy jisu ko pai hi ote.
I love the way verse 13 says it.
Au eti jo 13 pod lekhai chi mu aku beshi bhal pae.
Every creature.
A pratyek prani.
Which is in heaven?
Jude swargare achanti.
Which is on the earth?
Mortyare achanti.
Which is under the earth?
Patalare achanti.
In the sea?
Samudrare achanti.
Every creature.
Pratyek prani.
Every Hindu,
pratyek Hindu,
every Muslim,
pratyek Muslim,
every Buddhist,
pratyek Buddhi,
every atheist,
pratyek jo mane Ishwar ko bishwas karunanti,
every elephant,
pratyek hatti,
every monkey,
pratyek mankado,
every fish in the sea,
pratyek samudra diba macho,
every creature is going to shout out what verse 13 says.
Aoi tera pode kono kahe pratyek prani kahiba ku padiba se mane kahibe a pat ko kono ki ପ୍ରଶଂସା ସମ୍ଭ୍ରମ ଗୌରବ କର୍ତ୍ତାପଣ ଯୁଗେ ଯୁଗେ ସିଂହାସନ ପବିଷ୍ଟ ମେଷ ଶାବକଙ୍କର।
Blessing and honor and glory and power.
ଆଉ ଲେଖା ଯାଏ ପ୍ରଶଂସା ସମ୍ଭ୍ରମ ଗୌରବ କର୍ତ୍ତାପଣ।
That sitteth unto him that sitteth upon the throne.
ଆଉ ଯୁଗେ ଯୁଗେ ସିଂହାସନ ପବିଷ୍ଟ ବ୍ୟକ୍ତିଙ୍କର ଓ ମେଷ ଶାବକଙ୍କର।
And unto the lamb forever.
ଆଉ ମେଷ ଶାବକଙ୍କର ପାଇଁ।
He is the heir of all things.
ଆଉ ସେ ସମସ୍ତ ବିଷୟର ମୂଳ ଅଟନ୍ତି।
And everyone will confess it.
Everyone
will confess it. We'll say it.
Okay. Aur samaste eta ko swikar madhyo karibe.
Those that have believed in this life to glory.
Aur ei jo jibon jo mane bishwas karte se mane gaurav re pravesh karibe.
Those that do not to destruction.
Aur jo mane bishwas karibe nai binash adu jibe.
But they will still say it.
Matra nihate bar se mane madhyo karibe.
There is no doubt.
Aur eti konosi sandeho nai.
He is the heir of all things.
Aur se samasta bisoy mule atanti.
Not only is he the heir of all things, but he created all things.
Se samasta bisoy adhikari keval nuhanti matra samasta bisoy se srushti madhyo karichanti.
Look back at verse 2 of Hebrews 1.
Aur every ek ro tar dui padu ko authre me dekhiba.
By whom also he made the worlds.
Aur jahar dwara se samasta bisoy ko srushti kole.
If someone wants to deny the Genesis account,
ଆ ଯଦି କି ଆଦି ପୁସ୍ତକ ରେ ବିଷୟ କି ଅଗ୍ରାହ୍ୟ କରେ,
they need to throw out the book of Hebrews.
ତାହେଲେ ସେ ଏଇ ଏଭ୍ରି ପୁସ୍ତକ ମଧ୍ୟ ଫିଙ୍ଗି ଦେବ।
They need to throw out the gospels.
ଆଉ ସେ ସୁସମାଚାର ମଧ୍ୟ ତାକୁ ବାହାର କରିବାକୁ ପଡିବ।
Because the New Testament constantly tells us that Jesus created them all.
ଆଉ ଏଇ ନୂତନ ନିୟମ ଆମକୁ କ୍ରମାଗତ ଭାବରେ କହେ କି ଯୀଶୁ ହିଁ ସବୁ କିଛି ସୃଷ୍ଟି କରିଛନ୍ତି।
you find that throughout, he is the creator. He is the one that spoke the world into existence.
आउ से ही सृष्टिकर्ता आ तांको कथा द्वारा वाक्य द्वारा ही समस्त विषय सृष्टि हैला से ही व्यक्ति अटंती.
And as you think upon those things, you find out who exactly he is in verse 3.
आ जितले आपण ही विषय सब चिंता करिए प्रकृति रे जानि परिबे से के अटंती.
Who being the brightness of his glory. And the express image of his person. And upholding all things by the word of his power. That's who he is. And he's purged our sins. And he sat down at the right hand. It is a beautiful thing to see. He is the brightness of God's glory. We talked about this a little yesterday. About looking at the sun. It's unwise, isn't it?
Hallelujah.
It's unwise to look at the sun in the sky. You'll hurt your eyes. When God appeared on the mount to Moses, he had to send a cloud on the mount because the people couldn't view God. We wouldn't survive the experience. But Jesus is the brightness of his glory. Moses asked to see more of God's glory.
Yes.
He wanted more. But we have Christ. We have the brightness of his glory. Although we don't see him with our eyes of our physical eyes, we see him with eyes of faith. And that glory shines in our hearts. He is the express image of his person. Do you remember when the disciples said, Jesus, show us the Father? What was his response? What was his answer? If you've seen me, you've seen the Father. He's the express image of his person. In the Gospel of Mark, the Jews want Jesus to be caught in a trap. And they say, should we pay taxes to Caesar? They were trying to trip him up. And he says, show me a coin. And he says, whose image is on the coin? And he said, it's Caesar's image. He says, pay to Caesar what is Caesar's. And pay to God what is God's. This passage tells us Jesus is the express image. He's the express image of God. He is God. But think about it. Make a connection. What did we talk about yesterday? What does he want to do with you and me? He wants to conform us to his image.
Amen.
Pay to Caesar what is Caesar's. Pay to God what is God's. You belong to Christ. As he conforms you to his image, you belong to him. Your life is not your own. It belongs to someone else.
Pardon?
It belongs to someone else.
Sorry. Apnar jibon apnar noy eta onyo onyor aru ote.
Just like that coin in your pocket, truly belongs to the government.
Yes. Jepori apnar bare gote coin thibo se coin pukutre apnar noy apnar noy matro eta sarkar ro.
Because you've been stamped with his image, you belong to him.
Yeah, it jehetu eti taro image achi tenu kori apan tang bole sei coin ta taro ate.
It's a glorious thing to know that Jesus is God.
Eta gaurav bishoy amku janibar bishoy ki jisu hi ishwar atanti.
And then he tells us exactly what he's done. Look at the next sentence.
Au au tolo sastras dekhiwa prakruti se kon korchanti.
And upholding all things by the word of his power.
Au tankoro se kon shaktiyukta bakya dwara samasta bishoyku se dharan karanti.
Do you know why we don't fall off the earth as it spins?
Apan janchanti amo kai ke emti thik se endi ghuri ghuri padi jau na hu.
Jesus.
Jisu hi utanti.
You know why the earth circles around the sun?
Au japan janchanti prithvi ke surya chari pote emti ghuri ghuru ghuru ji buluchi.
Jesus.
Jisu ko pai.
You know why the universe doesn't just fly apart?
Au e je sara bishwa bhumandalo kemti emti upare ke phati jau na padi jau ni.
It's because of Jesus.
Jisu ko pai.
Even while he was on the cross dying for your sin.
Au e kon jodyo bi se krusore thai kiri apnanko papo pai se mrityu varan kole.
He was holding all things together by the word of his power.
Matra tankar samasta bakya ra adhikar ba samartha dwara samasta bishoy re dhari rakhichanti.
The atoms of the chair you're sitting on stay together because of Christ.
Yes. Apan jo chair re bas
Everything about this life, about this universe exists continually because of Christ.
ei jibon ra ei jo ama jibon jibon banchu ei jibon sara bishwa ra bishoy jisun ko pai hi ote jisun ko dwara ote.
If he chose to, it would all fall apart.
Au jodi se chahibe e samasta bishoy bale bhumishat hu podi jibo.
He is upholding all things, even our lives.
As se samasta bishoy dharan korte even amo jibon moddhyo.
And it should be a great encouragement to us to think about him being the express image of God and caring so much about us.
Au eta janibar amku auri utsah debo ki samasta bishoy je dharan korchanti au tangar shaktiyuta bakyare amku moddhyo se dharan koranti.
Because the writer tells us of all this great work that he's done.
Au eti lekhok jodi aneko sarbashrestha bishoy se sabu korichanti.
And all that it belongs to him.
Aa sabu bishoy tankar hi ote.
And the next phrase is he purged our sins.
Au ta tole tole likha jae se amara papo dhoi chanti.
He brings that greatness down to each and every one of our lives.
Au se se mahattar bisoy ku turan se tole ku ni asle kahile se pratyek byakti ko pai papo dhoi chanti.
If you are trusting Jesus Christ, you have the potentate of the universe on your side.
Au jodi apan jisu ko pre bishwas karanti tale prakrut re ta sei jo samasta unnata bisoy je pori eta apan ko pai moddhe kara jai chi.
Why worry about what man can do?
Au kai ke byasto hochanti ki manushya eta kamo pai kar dabo boli ke.
He is the one that has all power.
Au sei sei parmeshwar tanti jaha ko pare samasta samartha achi.
All things belong to him.
A samasta bishwa tanko pai ote.
And yet he spoke to us.
ଆସି ଆମକୁ କହୁଛନ୍ତି କଥା
and he's purged our sins.
ସେ ଆମର ପାପ ଧୋଇ ଅଛନ୍ତି
and he sat down at the right hand of the majesty on high.
ଆଉ ସେ ବର୍ତ୍ତମାନ ତା ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ବସି ଅଛନ୍ତି.
When I think of sitting down, I think of my job being done.
ମୁଁ ଯେତେବେଳେ ଏମିତି ଭାବେ କି ମୁଁ ଯଦି ବସି ଅଛି ତାହେଲେ ମୁଁ ଜାଣେ କି ମୋର କାମ ସରିଯାଇଛି.
Then I'm finished for the day.
ଆଉ ମୁଁ ସେଦିନ ପାଇଁ ବସି ଯାଇଛି ଆରାମରେ ମୋର କାମ ସରେଇ ଦେଇଛି ମୁଁ.
When we were building the beds,
ଆଉ ଯେତେବେଳେ ଆମେ ଏଇ ଯୋଉ ଖଟ ଯାକ ତିଆରି କରୁଥିଲୁ,
I can tell you we were looking forward to sitting down.
ଆଉ ମୁଁ ସରିଲା ମୁଁ ଆରାମରେ ସେଠି ବସି ଯାଇଥିଲି.
It was hard work.
ଆଉ ଏଇଟା ଗୋଟେ କଷ୍ଟ କାମ ଥିଲା ପ୍ରକୃତରେ.
And the rest was nice.
ଆଉ କିନ୍ତୁ ଯୋଉ ବିଶ୍ରାମଟା ଭଲ ଲାଗୁଥିଲା.
In that sense, Jesus' work is done as regarding our sin.
Au prakrutre sei orthore ki amar papo bisoy ko nei ki amader chinta guru jisukor karjo samapto hoychi ebe pitang dokhine parsore bosuchanti.
When it comes to redemption, his work is finished.
Aje tara mukti bisoy ase tar karjo samapto hoychi.
It was a sacrifice once for all.
Au e gotie bolidan somosto no pai.
Never to be repeated.
Au thore tabo punarubruti kara jai paribo nahi.
There is no other sacrifice for sin.
Au papo ro mukti pai papo khoma pai konsi bolidan nau nahi.
There's not one that could be sufficient.
Au e gote bisoy hi jothesto achi.
There's not one that could be necessary.
Au anya konsi bisoy avashyak nahi.
when you think of him sitting down, you also have to understand who he is.
ajitore se dokhina parsho bosichanti apan poruchanti ba chinta kortanti janibar achi se ki otanti,
because he holds three offices.
prakutre tanga pakare tinita office tinita karje achi,
prophet, priest and king.
au bhavavadi jajako and
king
raja.
Prophet, priest, and king.
Aw bhavavadi, aw jajak, ebong raja.
Where does a king do his work?
Aw rajaro karjo kon, raja kon kore?
He does his work on the throne.
Aw se singhasanore tar karjo kore.
He's seated.
Ase seti bose.
As a sign of his power.
Aw tar samartro chinno swarupo.
When he's seated upon the throne,
aje tar se singhasanore se bose.
A king says, "Go here."
आओ राजा को तुम से आड़े जाओ.
And you go.
आओ से माने जा अपन माने जीवे.
A king says off with his head.
आओ आप कोई भी हाथ उठाओ.
Off with his head.
आओ उठेबे.
Whatever the king says goes.
आज तो राजा को चले जाओ.
While he's seated on the throne.
आज तो से बसि जंती से जागा रे.
And that's where Christ is.
आओ से ठीक से पर हमर क्रिस्ट अटक.
His work as our priest in his sacrifice is finished.
आओ तांगर कार्य हम पाए याजकत्व हिसाब रे सेटा सरी जाई छी.
But as our priest he still intercedes.
मात्र
But his work of ruling the universe goes on.
मात्र विश्व को जो शासन करिवार विषय वर्तमान पर्यंत चली अछि.
And that's where he's seated on the throne.
आ सेति पय से सिंहासन रे बसी अछंती.
Someone read for me Psalm 110.
आ के आम पय पर्यंत गीत संहिता 110.
Yeah.
110. वचन संहिता 110.
दिन लोक मैंने स्वेच्छा आपणा मान को उत्सर्ग करती पवित्रतार कन्धर्ष्य अरुण गर्भर तुम्हर युवक गण शिशिर तुल्य उत्पन्न सदा प्रभु शपथ करिअछन्ति अन्यथा करिबे नाही मल्की
मल्किसेदक
रीति अनुसार तुम्हे अनंत कालीन जाजक अट तुम्ह दक्षिण रे स्थिर प्रभु आपणा कौपर दिन रे राज्य गण को चिह्न करिवे से अन्य देशीय मानक मध्य रे विचार करिवे से सबरे स्थान सब पूर्ण करिवे से अनेक देश रे मस्तक चिह्न करिवे से पथ मध्य रे श्रत चल पान करिवे ए हेतु से आपणा मस्तक उठाइबे
Psalm 110 is the most quoted passage of the Old Testament in the New.
आउ ये गीत संहिता 110 पुरातन नियम रे सोटर गोरे बेस्ट बि छ जे जा नूतन नियम रे कोट करा जाय छी.
It would do you very well to study it.
आ प्रकृति जदी आपन एटा को भले भाव रे ध्यान करिवे.
To memorize it.
आ जदी ताको मनस्थ करिवे.
And to find it in the New Testament.
आ निहाती होर ताको आपन नूतन नियम रे पाइबे.
The writer of Hebrews will quote Psalm 110 many times.
आउ एवरी पुस्तक रो लेखक अनेक समय रे ए भजन रे गीत संहिता 110 को से कोट करछन्ती.
It is about Christ.
Ab eta jisun ka bisoy rote.
Do you remember when the Pharisees were trying to test Jesus?
Apna chinta mone pokantu jete bale farusi mane jisun ko pariksha koriba uddeshya pacharutile.
What was his response? What was his answer?
Au tangaro uttar kon hutila?
He said, "Tell me, who was David speaking of?"
Au se kohutile ki mote uttar dio ki Daud kaha bisoy kohuchanti?
Jehovah said to my Lord, "Sit at my right hand."
Au de kronji sada prabhu mo prabhu kohanti
They couldn't answer.
सेमाने कोही पारले ना उत्तर दे पारले ना.
Because it's clearly pointing at the Messiah.
मत किंतु इडा सीधा सर्ग बाबरे मसीहां को प्रति से अपना जाड़ को जाऊँ थला कोता.
And he he's saying the Messiah is the second person of the Trinity. He is God in the flesh. That's who Christ is. And this passage of Hebrews 1:1 through 3 highlights it.
ଆଉ ଏଇ ଯୋଉ ଶାସ୍ତ୍ରାଂଶ ଏଭ୍ରି ଏକ ର ଏକ ରୁ ତିନି ଏଇଟା ପ୍ରକୃତରେ ବୋଲେ ଆମେ ଚିନ୍ତା କରିବା ଅଛି ଏଇଟା ସେ ହାଇଲାଇଟ୍ କରିଛନ୍ତି
ଇଫ୍ ୟୁ କମ୍ ଆକ୍ରସ୍ ସମୱାନ୍ ଦଟ୍ ସେଜ୍ ଜିସସ୍ ୱାଜ୍ ଜଷ୍ଟ ଅ ମ୍ୟାନ୍
ଆ ଯଦି କେହି ଆସି ଆପଣ କହନ୍ତୁ କହିବେ କି ଯୀଶୁ କେବଳ ଗୋଟେ ମନୁଷ୍ୟ ଥିଲେ
ୟୁ କ୍ୟାନ୍ ଟେକ୍ ହିମ୍ ଟୁ ହିବ୍ରୁଜ୍ 1
ଆପଣ ଏଭ୍ରି ପୁସ୍ତକ ଏକ ଅଧ୍ୟାୟର ଏଇ ଏକ ରୁ ତିନି ନେଇ ପାରିବେ
ଆଣ୍ଡ ୟୁ କ୍ୟାନ୍ ସେ ନୋ
ଆଉ କହି ପାରିବେ ନା ସେ କେବଳ ମନୁଷ୍ୟ ନଥିଲେ
No one else could create everything.
ଆଉ କେ କୌଣସି ମନୁଷ୍ୟ ସବୁ ବିଷୟ ଏକା ସାଙ୍ଗେ ସୃଷ୍ଟି କରି ପାରିବ ନାହିଁ.
No one else could hold it all together by his power, by his word.
ଆଉ କୌଣସି ବ୍ୟକ୍ତି ନିଜର ସାମର୍ଥ୍ୟ ଦ୍ୱାରା ସମସ୍ତ ବିଷୟକୁ ଧାରଣ କରି ପାରିବ ନାହିଁ.
He is the brightness of the glory of God.
ସେ ମହିମାର ତା ଈଶ୍ୱରଙ୍କର ମହିମାର ପ୍ରଭା ଅଟନ୍ତି.
And he is the express image of his person.
ଏବଂ ତାଙ୍କର ତତ୍ତ୍ୱର ପ୍ରତିମୂର୍ତ୍ତି ଅଟନ୍ତି.
He is divine.
ଆଉ ସେ ଅଗଣ ସ୍ୱର୍ଗୀୟ ଅଟନ୍ତି.
Not only is he divine, he is the fulfillment of the Old Testament.
ସେ କେବଳ ସ୍ୱର୍ଗୀୟ ନୁହନ୍ତି ମାତ୍ର ପୁରାତନ ନିୟମର ସମସ୍ତ ବିଷୟକୁ ପୂର୍ଣ୍ଣ କରିବା ବ୍ୟକ୍ତି ଅଟନ୍ତି.
I've said it before, but God was preparing a language for us to understand who Christ is.
ଆଉ ମୁଁ ଆଗରୁ ଯେପରି ଆପଣଙ୍କୁ କହିଥିଲି କି ପରମେଶ୍ୱର ଗୋଟେ କ'ଣ କି ଭାଷାକୁ ପ୍ରସ୍ତୁତ କରୁଥିଲେ ଆମ ସହିତ କଥା ହେବା ପାଇଁ.
Think of all of the names in the Old Testament.
ଆଉ ଚିନ୍ତା କରନ୍ତୁ ପୁରାତନ ନିୟମର ସମସ୍ତ ନାମ ଗୁଡ଼ିକୁ.
Jehovah my shepherd.
ଆଉ କ'ଣ କି ସଦାପ୍ରଭୁ ମୋର ପ୍ରତିପାଳକ.
Jehovah my redeemer.
ଆଉ ସଦାପ୍ରଭୁ
Jehovah my rock.
ଆଉ ସଦାପ୍ରଭୁ ମୋର ଶୈଳ.
Jehovah my high tower.
ଆଉ ସଦାପ୍ରଭୁ ମୋର ଦୃଢ ଦୁର୍ଗ.
Over and over and over again, they're crying out to God, and each one of those names.
ଆଉ ବାରମ୍ବାର ବାରମ୍ବାର ସେମାନେ ପ୍ରଭୁଙ୍କୁ ନିକଟରେ ଏହା ବିନତି କରିଛନ୍ତି କହୁଛନ୍ତି ସମସ୍ତେ ଗୋଟେ ଗୋଟେ ନାମ ଦେଇଛନ୍ତି
Each one of the types in the Old Testament when Moses strikes the rock.
ଆଉ କ'ଣ କି ମୂଷା ଯେତେବେଳେ ପାହାଡକୁ ସେ ଆଘାତ କଲେ ଶୈଳକୁ ଆଘାତ କଲେ
All the furniture in the tabernacle.
ଆଉ ଆବାସ ସ୍ତମ୍ଭରେ ଯେତେ ଉପକରଣ ସବୁ ଥିଲା
They're all pointing at one thing.
ଆଉ ସେମାନେ ସେଇଟା ସମସ୍ତ ବିଷୟ ଗୋଟେ ବିଷୟକୁ ହିଁ ସୂଚାଉଥିଲା
They're all pointing at one person.
ଆଉ ସେଇଟା ପ୍ରକୃତରେ ଗୋଟିଏ ବ୍ୟକ୍ତିକୁ
It's Jesus Christ.
ଆଉ ସେଇଟା ଯୀଶୁ ଖ୍ରୀଷ୍ଟ ଅଟନ୍ତି
He fulfills the law.
ଆଉ ସେ କ'ଣ ବ୍ୟବସ୍ଥାକୁ ପୁରା କଲେ
He does all that is necessary for faith and practice.
ଆଉ ଆମର ବିଶ୍ୱାସ ଯେ ଆମ କାର୍ଯ୍ୟ ଲଗେଇବା କଥା ସବୁ ବିଷୟ ସେ ପୁରା କଲେ
Someone read John chapter 4.
ଆଉ କେହି ଜଣେ ଯୋହନ 4 ଅଧ୍ୟାୟ ପଢନ୍ତୁ
Verse 21 through 26.
ଆଉ 21 ପଦରୁ 26 ପଦ ପର୍ଯ୍ୟନ୍ତ ଯୋହନା 4 ଅଧ୍ୟାୟ 21 ଯୀଶୁ ତାହାକୁ କହିଲେ
ଆଗ ମୋ କଥା ବିଶ୍ୱାସ କର ଯେଉଁ ସମୟରେ ତୁମେମାନେ ଏହି ପର୍ବତରେ କିମ୍ବା ଜେରୁସାଲେମରେ ଈଶ୍ୱରଙ୍କର ଉପାସନା କରିବ ନାହିଁ ଏପରି ସମୟ ଆସୁଅଛି ଯାହା ତୁମ୍ଭେମାନେ ଜାଣ ନାହିଁ ତାହା ଉପାସନା କରୁଥାଉ ଯାହାଙ୍କୁ ଆମ୍ଭେମାନେ ଜାଣୁ ତାହାକୁ ଉପାସନା କରୁଥାଉ କାରଣ ପରିତ୍ରାଣ ଯିହୁଦୀମାନଙ୍କ ମଧ୍ୟରୁ ଆସେ କିନ୍ତୁ ଯେଉଁ ସମୟରେ ସତ୍ୟ ଉପାସକମାନେ ଆତ୍ମାରେ ଅସତ୍ୟରେ ପିତାଙ୍କର ଉପାସନା କରିବେ ସେପରି ସମୟ ଆସୁଅଛି ପୁଣି ବର୍ତ୍ତମାନ ସୁଦ୍ଧା ଉପସ୍ଥିତ କାରଣ ପିତା ଏହି ପ୍ରକାର ଉପାସକ ଚାହାନ୍ତି ଈଶ୍ୱର ଆତ୍ମା ପୁଣି ଯେଉଁମାନେ ତାହାଙ୍କର ଉପାସନା କରନ୍ତି ଆତ୍ମାରେ ଅସତ୍ୟରେ ଉପାସନା କରିବା ସେମାନଙ୍କର
The woman says when the Messiah comes we know when he comes he'll tell us all things.
ଆଉ ସେ ସ୍ତ୍ରୀ ଲୋକ କହୁଛି ତେଲେ ମସିହା ଆସିବେ ସେ କହିବେ ସମସ୍ତ ବିଷୟ ଆମକୁ କହିବେ ସେ.
Jesus answer is I'm he.
ଆଉ ଯୀଶୁ କହିଲେ ମୁଁ ସେହି ଅଟେ ବ୍ୟକ୍ତି ଅଟେ.
He is the one that speaks.
ଆଉ ସେ ବ୍ୟକ୍ତି ଅଟେ ଯିଏ କଥା କହନ୍ତି.
All things abide in him.
ଆଉ ସମସ୍ତ ବିଷୟ ତାଙ୍କ ଠାରେ ହିଁ ଅଛି.
There are no answers outside of Christ.
ଆଉ କୌଣସି ଉତ୍ତର ଖ୍ରୀଷ୍ଟଙ୍କର ବାହାରେ କୌଣସି ଉତ୍ତର ନାହିଁ
Jesus says when they tell you Christ is over here in the wilderness
ଆଉ ଯୀଶୁ କହୁଛନ୍ତି କି ଏଇ ପ୍ରାନ୍ତରରେ ଯୀଶୁ ଆସିଗଲେ ବୋଲି କହିଲେ
They say oh no he's over there in the city
ଆଉ ଯେ ନଗର ବାହାରେ ନଗର ଭିତରେ ଯୀଶୁ ଆସିଗଲେ ଯେ କହୁଛନ୍ତି ଆପଣ ଶୁଣୁଛନ୍ତି
Don't go
ସେଆଡ଼େ ଯାଉନାହାନ୍ତି ଆପଣ ଯାଆନ୍ତୁ ନାହିଁ
Why should you not go
କାହିଁକି ଆପଣ ଯିବା କଥା ନାହିଁ ସେଠି
Because you have the words of Christ right here. This is what our faith is based upon. This is how we know Christ. This is how we know God. You want to be closer to God? Don't go looking for other revelation. God has revealed himself through his son in this book. The writer of Hebrews places Jesus on par with the book.
Every pustaka lekhaka jisunku ei puri bhavare prakashana deichanti,
but even above the book.
Au kebala ei pustaka upare nuhe, ta pustakar urdhore madhye prakashana deichanti,
because he's the one that spoke it.
Karan sehi se byakti ne je katha kahanti koyachanti.
Is God done speaking?
Au parmeshwar aji madhye kon katha koyachanti ki?
In a way, yes.
Au anukuba ha?
And in a way, no.
Au onno arthare no.
Is he done speaking through the in this way? This is the final revelation of God. When Jesus returns to heaven and the apostles die, there is no angel coming to give us something new. There are people all over the world that believe that that happens. They say an angel appeared to Muhammad. An angel appeared to Joseph Smith in America. The writer of Hebrews says that's all nonsense.
Hallelujah.
Because he's spoken to us by his son. What can an angel tell you that Christ didn't? What could some other book tell you that this doesn't? Is this book lacking in sufficiency for your life? This book is sufficient for your faith and for your practice. There is nothing else necessary. We need to understand that. The more we understand who Christ is from these verses, the greater understanding we have of who Christ is, the greater our trust in the book, because he's revealed himself here. He's not in the wilderness. He's not in the city.
Says nagarare nahanti.
He's not in Mecca.
Au se makkare nahanti.
He's not anywhere else.
Se onyo ko jagare nahanti.
And every one of us can look for ourselves.
Ame nijo pai amoro ei bible ku dekhi pariba.
You can study to be an approved workman who doesn't need to be ashamed.
Au ei jagde apan prakutre pariba konsi jagare prakutre lojjito hebe nahi.
Because Jesus Christ speaks to us.
Karan Jesus Christo amoku katha kahanti.
And it's through his word.
Au tankar bakya dwara katha kahanti.
Amen.
Hallelujah. Amen.